ଛବି ଏଗାର ଶୈତାନ ଈଶ୍ୱରଙ୍କୁ କହିଲା, ଯଦି ଆୟୁବର ଶରୀରକୁ ଆଘାତ କରିବ, ସେ ତୁମ୍ଭକୁ ଅଭିଶାପ ଦେବ। ତହୁଁ ତାଙ୍କୁ ପରୀକ୍ଷା କରିବାକୁ ସେ ଶୈତାନକୁ ଅନୁମତି ଦେଲେ। ତେଣୁ ଶୈତାନ ଆୟୁବର ଶରୀରରେ ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ କଲେ। ଆୟୁବଙ୍କ ସ୍ତ୍ରୀ ତାଙ୍କୁ କହିଲେ, ଈଶ୍ୱରଙ୍କୁ ସାପ ଦେଇ ମର। କିନ୍ତୁ ଆୟୁବ ବାରଣ କରି କହିଲେ, ଆମେ କ'ଣ ଈଶ୍ୱରଙ୍କଠାରୁ କେବଳ ମଙ୍ଗଳ ଗ୍ରହଣ କରିବା, ଅମଙ୍ଗଳ ନୁହଁ। ଆୟୁବଙ୍କର ତିନି ଜଣ ବନ୍ଧୁ ଆସି ଅନେକ ଦିନ ତାଙ୍କ ସହ କଥାଭାଷା କଲେ। ଆୟୁବଙ୍କର ଦୋଷ ଯୋଗୁଁ ଈଶ୍ୱର ତାଙ୍କୁ ଦଣ୍ଡ ଦେଉଅଛନ୍ତି ବୋଲି ସେମାନେ ଦୋଷାରୋପ କଲେ। ତହିଁରେ ଈଶ୍ୱର ସ୍ୱୟଂ ସେମାନଙ୍କୁ ଦେଖାଦେଲେ। ସେମାନେ ବୁଝିପାରିଲେ ନାହିଁ ବୋଲି ଈଶ୍ୱର ଜଣାଇଲେ। ଈଶ୍ୱରଙ୍କ ଶକ୍ତି ଅସୀମ, ସେ ସବୁ ବିଷୟ ଜାଣନ୍ତି। ଆମ ପାଇଁ କ'ଣ ସର୍ବୋତ୍ତମ ସେ ତାହା ଜାଣନ୍ତି। ପୁଣି ସେ ହିଁ ଆମ ପାଇଁ ସମସ୍ୟା କିମ୍ବା ସହଜ ପଥ ନିରୂପଣ କରନ୍ତି।